ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଇସ୍ଲାମିକ ରିପବ୍ଲିକ୍ ଅଫ୍ ଇରାନ୍କୁ ଆଜି ଗସ୍ତ କରିବେ ଉପରାଷ୍ଟ୍ରପତି ଜଗଦୀପ ଧନକଡ୍। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମହିଳାଙ୍କ ଉନ୍ନତି କ୍ଷେତ୍ରରେ ଏନ୍ଡିଏ ସରକାର ପ୍ରୟାସ ଜାରି ରଖିବା ସହ ପ୍ରଦାନ କରିଛି ସଂରକ୍ଷଣର ସୁବିଧା। ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଏନ୍ଆଇଏ ପକ୍ଷରୁ ଚାରୋଟି ରାଜ୍ୟରେ ଏକାଧିକ ସ୍ଥାନରେ ଚଢ଼ାଉ। ୟୁକ୍ରେନ୍ ସୀମା ନିକଟରେ ପରମାଣୁ ଶକ୍ତି ସମ୍ପନ୍ନ ଅସ୍ତ୍ରଶସ୍ତ୍ରକୁ ନେଇ ପ୍ରଥମ ପର୍ଯ୍ୟାୟ ଯୁଦ୍ଧାଭ୍ୟାସ ଆରମ୍ଭ କଲା ରୁଷ ଏବଂ ଚଳିତ ଆଇପିଏଲ୍ ସିଜିନ୍ର ଫାଇନାଲ୍ ପର୍ଯ୍ୟାୟକୁ ପ୍ରଥମ ଦଳ ଭାବେ ଉନ୍ନୀତ ହେଲା କୋଲକାତା ନାଇଟ୍ ରାଇଡର୍ସ। ଉପରାଷ୍ଟ୍ରପତି ଜଗଦୀପ ଧନକଡ୍ ଆଜି ଇସ୍ଲାମିକ ରିପବ୍ଲିକ୍ ଅଫ୍ ଇରାନ୍ ଗସ୍ତରେ ଯିବେ। ଗତ 19 ତାରିଖରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଇରାନ୍ ରାଷ୍ଟ୍ରପତି ଡକ୍ଟର ସୟଦ ଇବ୍ରାହିମ୍ ରାଇସି, ବୈଦେଶିକ ମନ୍ତ୍ରୀ ଡକ୍ଟର ହୁସେନ ଅମିର ଅବଦୁଲିୟାନି ଏବଂ ଅନ୍ୟ ଅଧିକାରୀଙ୍କ ଦୁଃଖଦ ବିୟୋଗରେ ସମବେଦନା ଜ୍ଞାପନ କରିବା ପାଇଁ ସେ ଏହି ଗସ୍ତରେ ଯାଉଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁଃଖଦ ସମୟରେ ଇରାନ୍ ସରକାର ଏବଂ ସେଠାକାର ଜନସାଧାରଣଙ୍କୁ ସମବେଦନା ଜଣାଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ନୂଆଦିଲ୍ଲୀସ୍ଥିତ ଇରାନ୍ ଦୂତାବାସ ପରିଦର୍ଶନ କରି ଭାରତ ପକ୍ଷରୁ ସମବେଦନା ଜ୍ଞାପନ କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଇଣ୍ଡିମେଣ୍ଟ ମହିଳାଙ୍କୁ ସଂରକ୍ଷଣ ଦିଆଯିବା ନିଷ୍ପଭିର ବିରୋଧ କରିଥିଲା। ବାରାଣସୀସ୍ଥିତ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟଠାରେ ମାତୃଶକ୍ତି ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି, ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ଶାସନ ଅମଳରେ ମହିଳା ସୁରକ୍ଷିତ ନଥିଲେ। ବିଗତ 60 ବର୍ଷ ଧରି ମହିଳାଙ୍କ ଉନ୍ନତି ପାଇଁ କେବେ କୌଣସି ପ୍ରୟାସ କରାଯାଇ ନାହିଁ, କିନ୍ତୁ ଏନ୍ଡିଏ ସରକାର ଏ ଦିଗରେ ନିଜର ପ୍ରୟାସ ଜାରି ରଖିଛି ଏବଂ ମହିଳାକୁ ସଂରକ୍ଷଣର ସୁବିଧା ପ୍ରଦାନ କରିଛି। ଏହି ସମ୍ମିଳନୀରେ ଗୃହିଣୀ, ଡାକ୍ତର, ଶିକ୍ଷକ, ବ୍ୟବସାୟୀ, ଆଇନଜୀବୀ ଏବଂ କ୍ରୀଡ଼ା କ୍ଷେତ୍ର ଆଦି ବିଭିନ୍ନ ବର୍ଗର ମହିଳା ଅଂଶଗ୍ରହଣ କରିଥିଲେ। ପୂର୍ବରୁ ପ୍ରୟାଗରାଜଠାରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପି ପୂର୍ବରୁ ଅନ୍ୟ ଦଳଗୁଡ଼ିକର ସରକାରଙ୍କ ଅମଳରେ ରାଜ୍ୟରେ ମାଫିଆ ରାଜ ବହୁ ପରିମାଣରେ ବୃଦ୍ଧି ପାଇଥିଲା। ବିଜେପି ସରକାରଙ୍କ ଅମଳରେ ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାରାଣସୀଠାରେ ପ୍ରଧାନମନ୍ତ୍ରୀ ଗତକାଲି ରାତ୍ରିଯାପନ କରିଛନ୍ତି। ଆଜି ଉତ୍ତରପ୍ରଦେଶର ଅନ୍ୟ ଦୁଇଟି ସ୍ଥାନରେ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗତକାଲି ଭଦୋହିଠାରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ସେ କହିଛନ୍ତି, ବିଜେପି ଚଳିତ ଲୋକସଭା ନିର୍ବାଚନରେ 140 ସିଟ୍ ମଧ୍ୟ ଜିତିପାରିବ ନାହିଁ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କାଶ୍ମୀର ଅଧିକ ମତଦାତାଙ୍କ ଅଂଶଗ୍ରହଣ ଭାରତୀୟ ଗଣତନ୍ତ୍ର ପ୍ରତି ଏକ ଶୁଭ ସୂଚନା। ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ୍କୁ ସାକ୍ଷାତକାର ଦେଇ ଶ୍ରୀ ମୋଦି କହିଛନ୍ତି, କାଶ୍ମୀରରେ ଚଳିତ ଥରର ମତଦାନ ଗତ 30-40 ବର୍ଷ ମଧ୍ୟରେ ହେଉଥିବା ମତଦାନର ସମସ୍ତ ରେକର୍ଡକୁ ଟପିଯାଇଛି। ମୁଦ୍ରାସ୍କୀତି ପ୍ରସଙ୍ଗରେ ସେ କହିଛନ୍ତି, ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ମୁଦ୍ରାସ୍କୀତି ନିୟନ୍ତ୍ରଣରେ ରହିଛି। ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧର ସିଧାସଳଖ ପ୍ରଭାବ ଖାଦ୍ୟ, ଇନ୍ଧନ ଏବଂ ସାର ଉପରେ ପଡ଼ିଛି। ସେ କହୁଛନ୍ତି, ଅନ୍ୟ ଦେଶର କୃଷକଙ୍କୁ ବସ୍ତା ପିଛା 3000 ଟଙ୍କା ଦରରେ ୟୁରିଆ ମିଳୁଥିବା ବେଳେ ଭାରତର ଚାଷୀଙ୍କୁ ଏଥିପାଇଁ ମାତ୍ର 300 ଟଙ୍କା ଦେବାକୁ ପଡ଼ୁଛି। ରାଜଧାନୀ ଦିଲ୍ଲୀରେ ନିର୍ବାଚନ ପ୍ରଚାର ଜୋର ଧରିଛି। ଆସନ୍ତାକାଲି ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହେବାକୁ ଯାଉଥିବାରୁ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଅଧିକ ତ୍ୱରାନ୍ୱିତ କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି ଦିଲ୍ଲୀରେ ବିଭିନ୍ନ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ। ଦିଲ୍ଲୀର 7 ଲୋକସଭା ଆସନ ପାଇଁ ଆସନ୍ତା ଶନିବାର ଦିନ ମତଗ୍ରହଣ କରାଯିବ। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପଶ୍ଚିମବଙ୍ଗରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଘଟାଲ, ପୁରୁଲିଆ ଏବଂ ବାଙ୍କୁରାଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଆଜି କୋଲକାତା ଉତ୍ତର ଏବଂ କୋଲକାତା ଦକ୍ଷିଣ ଲୋକସଭା ସଂସଦୀୟ ମଣ୍ଡଳୀ ଅଧୀନସ୍ଥ କେତେକ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରରେ ଅଂଶଗ୍ରହଣ କରିବେ। ପରେ ଏକ ରୋଡ୍ ଶୋ'ରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବିଭିନ୍ନ କ୍ଷେତ୍ରରେ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ ପାଇଁ ବିମ୍ଷ୍ଟେକ୍ ଚାର୍ଟରର ପ୍ରୟାସକୁ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି, ଏଭଳି ପଦକ୍ଷେପ ସମୃଦ୍ଧ ଶାନ୍ତିପୂର୍ଣ୍ଣ ଏବଂ ସ୍ଥାୟୀ ପଡ଼ୋଶୀ ରାଷ୍ଟ୍ର ସଂକ୍ରାନ୍ତ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛି। ବିମ୍ଷ୍ଟେକ୍ ଭାରତର ପଡ଼ୋଶୀ ପ୍ରଥମ ଏବଂ ଆକ୍ଟ ଇଷ୍ଟ ନୀତିର ମିଶ୍ରଣକୁ ପ୍ରତିଫଳିତ କରୁଛି। ଅନ୍ୟ ଏକ ପୋଷ୍ଟରେ ବୈଦେଶିକ ବ୍ୟାପାର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ବିମ୍ଷ୍ଟେକ୍ ଚାର୍ଟର ଗତକାଲିଠାରୁ କାର୍ଯ୍ୟକାରୀ ହୋଇଛି। ଏହା ଅନ୍ୟ ଆଗ୍ରହୀ ଦେଶ ଏବଂ ସଂଗଠନ ସହ ଭାଗିଦାରିତା ବୃଦ୍ଧି କରିବା ଏବଂ ନୂତନ ସଦସ୍ୟକୁ ଗ୍ରହଣ କରିବାରେ ସହାୟକ ହେବ। ସେ ଆହୁରି କହିଛନ୍ତି, ଅର୍ଥପୂର୍ଣ୍ଣ ସହଯୋଗ ଏବଂ ବଙ୍ଗୋପସାଗର ଅଞ୍ଚଳରେ ସମନ୍ୱୟ ରକ୍ଷା କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଗତକାଲି ଚାରୋଟି ରାଜ୍ୟରେ ଏକାଧିକ ସ୍ଥାନରେ ଚଢ଼ାଉ କରିଛି। କର୍ଣ୍ଣାଟକ, ତାମିଲନାଡୁ, ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର 11 ସ୍ଥାନରେ ଏନ୍ଆଇଏ ଦଳ ତଦନ୍ତ କରିଛି। ଏହି ମାମଲାରେ 11 ଜଣ ସନ୍ଦିଗ୍ଧଙ୍କ ସମ୍ପୃକ୍ତିକୁ ନେଇ ମଧ୍ୟ ତଥ୍ୟ ପ୍ରମାଣ ସଂଗ୍ରହ କରାଯାଉଛି। ଏଜେନ୍ସି କହିଛି, ତଦନ୍ତରେ ବହୁ ଦସ୍ତାବିଜ୍ ଜବତ ହୋଇଛି ଏବଂ ସେଗୁଡ଼ିକର ଯାଞ୍ଚ ଚାଲିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ସମ୍ପୃକ୍ତ ଅଭିଯୋଗରେ 2 ଜଣଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, କର୍ଣ୍ଣାଟକ ବେଙ୍ଗାଲୁରୁ ସ୍ଥିତ ବ୍ରୁକ୍ଫିଲ୍ଡଠାରେ ଥିବା ରାମେଶ୍ୱରମ୍ କାଫେରେ ଗତ ମାର୍ଚ୍ଚ ମାସରେ ଆଇଡି ବିସ୍ଫୋରଣ ଯୋଗୁଁ ଅନେକ ଗ୍ରାହକ ଏବଂ କାଫେର କର୍ମଚାରୀ ଆହତ ହୋଇଥିଲେ। ୟୁକ୍ରେନ୍ ସୀମା ନିକଟରେ ରୁଷିଆ ସେନା ପରମାଣୁ ଶକ୍ତି ସମ୍ପନ୍ନ ଅସ୍ତ୍ରଶସ୍ତ୍ରକୁ ନେଇ ପ୍ରଥମ ପର୍ଯ୍ୟାୟ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ମସ୍କୋ ଏକ ବିବୃତ୍ତିରେ କହିଛି, ପାଶ୍ଚାତ୍ୟ ବିପଦ ଜବାବ ଦେବାପାଇଁ ରୁଷ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ଏହି ଅଭ୍ୟାସ ୟୁକ୍ରେନ୍ ସୀମାବର୍ତ୍ତୀ ଦକ୍ଷିଣ ସାମରିକ ଜିଲ୍ଲାରେ ଚାଲିଛି। ରୁଷ ମନ୍ତ୍ରଣାଳୟ ଆହୁରି କହିଛି, ଏହି ପର୍ଯ୍ୟାୟ ଅଭ୍ୟାସରେ ପରମାଣୁ କ୍ଷମତା ସମ୍ପନ୍ନ ଇସ୍କାଣ୍ଡର ଏବଂ କିଞ୍ଜାଲ କ୍ଷେପଣାସ୍ତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି। ୟୁକ୍ରେନ୍ରେ ରୁଷ ବିରୁଦ୍ଧରେ ଲଢ଼ିବା ପାଇଁ ନାଟୋ ସୈନ୍ୟ ପଠାଇବାର ସମ୍ଭାବନାର ଜବାବରେ ଏହି ସମରାଭ୍ୟାସ କରାଯାଉଛି ବୋଲି ରୁଷ ମନ୍ତ୍ରଣାଳୟ କହିଛି। ଜାତୀୟ ଶିକ୍ଷକ ପୁରସ୍କାର 2024 ପାଇଁ ଆବେଦନପତ୍ର ଆହ୍ୱାନ କରାଯାଇଛି। କେନ୍ଦ୍ର ଉଚ୍ଚଶିକ୍ଷା ସଚିବ ସଞ୍ଜୟ ମୂର୍ତ୍ତି ଗତକାଲି ଏହି ପୋର୍ଟାଲକୁ ଉନ୍କୋଚନ କରିଛନ୍ତି। ବୈଷୟିକ ଏବଂ ଅଣବୈଷୟିକ ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ପଲିଟେକ୍ନିକ୍ ଅନୁଷ୍ଠାନ ଶିକ୍ଷକମାନଙ୍କୁ ଏଥିରେ ସାମିଲ କରାଯାଇଛି। ଆସନ୍ତା ସେପ୍ଟେମ୍ବର 5 ତାରିଖରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ତଥା ଶିକ୍ଷକ ଦିବସ ପାଳନ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ। ଶିକ୍ଷା ମନ୍ତ୍ରଣାଳୟ କହିଛି, ଅଣସ୍ନାତକୋତ୍ତର ଏବଂ ସ୍ନାତକୋତ୍ତର ସ୍ତରରେ ଅତି କମ୍ରେ 5 ବର୍ଷର ପୂର୍ଣ୍ଣକାଳୀନ ଶିକ୍ଷାଗତ ଅଭିଜ୍ଞତା ଥିବା ଶିକ୍ଷକ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ। ଆସନ୍ତା ମାସ 20 ତାରିଖ ଆବେଦନପତ୍ର ଦାଖଲର ଶେଷ ତାରିଖ ଧାର୍ଯ୍ୟ ହୋଇଛି। କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ଆଜି ନନ୍ଦମାଷ୍ଟରଙ୍କ ଚାଟଶାଳୀର ଟ୍ରେଲର ପ୍ରଦର୍ଶନ ହେବ। ପ୍ରଣବ କୁମାର ଆୟଜଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଟ୍ରେଲର ଭାରତ ପର୍ବ ଦ୍ୱାରା ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି। ଉଲ୍ଲେଖଯୋଗ୍ୟ, ଯାଜପୁର ଜିଲ୍ଲାର ନନ୍ଦପୃଷ୍ଟି ନିଃସ୍ୱାର୍ଥପର ଶିକ୍ଷାଦାନ ପାଇଁ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ର ଚଳିତ ସିଜିନ୍ର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗତ ସନ୍ଧ୍ୟାରେ ହାଇଦ୍ରାବାଦଠାରେ ଅନୁଷ୍ଠିତ ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ କୋଲକାତା ସନ୍ରାଇଜର୍ସ ହାଇଦ୍ରାବାଦକୁ 8 ୱିକେଟ୍ରେ ପରାସ୍ତ କରିଛି। ହାଇଦ୍ରାବାଦ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। 19 ଓଭର 3ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 169 ରନ୍ ସଂଗ୍ରହ କରିଥିଲା। କୋଲକାତା ପକ୍ଷରୁ ମିଚେଲ୍ ଷ୍ଟାର୍କ 3ଟି ୱିକେଟ୍ ହାସଲ କରିଥିଲେ। 2 ୱିକେଟ୍ ବିନିମୟରେ କୋଲକାତା 160 ରନ୍ର ବିଜୟ ଲକ୍ଷ୍ୟକୁ ହାସଲ କରିପାରିଥିଲା। ଦଳ ପକ୍ଷରୁ ଭେଙ୍କଟେଶ ଆୟର ଏବଂ ଶ୍ରେୟସ ଆୟର ତୃତୀୟ ୱିକେଟ୍ ପାଇଁ 44ଟି ବଲ୍ରୁ 97 ରନ୍ ସଂଗ୍ରହ କରି ଦଳର ବିଜୟକୁ ସୁନିଶ୍ଚିତ କରିଥିଲେ। ମିଚେଲ୍ ଷ୍ଟାର୍କ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଆଜି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ପ୍ରଥମ ଏଲିମିନେଟର୍ ମ୍ୟାଚ୍ ଅହମ୍ମଦାବାଦଠାରେ ଖେଳାଯିବ। ଏହି ମ୍ୟାଚ୍ର ବିଜେତା ଆସନ୍ତା ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ରବିବାର ଦିନ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ପ୍ରବଳ ଗରମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ବିଭାଗ କହିଛି, ଦକ୍ଷିଣ ପଶ୍ଚିମ ମୌସୁମୀ, ମାଳଦ୍ୱୀପର କେତେକ ଅଞ୍ଚଳ, ଦକ୍ଷିଣ ପୂର୍ବ ଆରବ ସାଗର, ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଅଞ୍ଚଳରେ ଅଧିକ ପ୍ରଭାବ ସୃଷ୍ଟି କରିବା ଲାଗି କ୍ଷେତ୍ର ପ୍ରସ୍ତୁତ ହୋଇଛି। ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ସନ୍ଧ୍ୟା ସୁଦ୍ଧା ଲଘୁଚାପରେ ପରିଣତ ହେବ ଏବଂ 24 ତାରିଖରେ ଏହା ଗଭୀର ଅବପାତରେ ପରିଣତ ହୋଇ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା କରାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନ୍କୁ ଆଜି ଗସ୍ତ କରିବେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମହିଳାଙ୍କ ଉନ୍ନତି କ୍ଷେତ୍ରରେ ଏନ୍ଡିଏ ସରକାର ପ୍ରୟାସ ଜାରି ରଖିବା ସହ ପ୍ରଦାନ କରିଛି ସଂରକ୍ଷଣର ସୁବିଧା। ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଏନ୍ଆଇଏ ପକ୍ଷରୁ 4 ରାଜ୍ୟର ଏକାଧିକ ସ୍ଥାନରେ ଚଢ଼ାଉ। ୟୁକ୍ରେନ୍ ସୀମା ନିକଟରେ ପରମାଣୁ ଶକ୍ତି ସମ୍ପନ୍ନ ଅସ୍ତ୍ରଶସ୍ତ୍ରକୁ ନେଇ ପ୍ରଥମ ପର୍ଯ୍ୟାୟ ଯୁଦ୍ଧାଭ୍ୟାସ ଆରମ୍ଭ କଲା ରୁଷ୍। ଏବଂ ଚଳିତ ଆଇପିଏଲ୍ ସିଜିନ୍ର ଫାଇନାଲ୍ ପର୍ଯ୍ୟାୟକୁ ପ୍ରଥମ ଦଳ ଭାବେ ଉନ୍ନୀତ ହେଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।